ていくんですね。その時から「いたごろさんじゃたまじそう」「いたごろさんじゃたまじそう」「いたごろさんじゃたまじそう」「くらせやからおかずだんだ」
ଜଗଦୀଶ୍ୱର ଅଭିମାନୀ
अनंतर मिथ्या अहंकार को निश्चिंत भाव दूरीभूत करती भगवत कहते एठारे गीता शब्दी तात्पर्यपूर्ण अटे श्रीकृष्ण समस्त जगतर मंगलाटे धर्म रक्षा करती एवं दुष्ट दमन करती मूर्ख एवं अविश्वासी सद्म तत्वविद मैंने प्रकृतिर क्रिया मध्यम जीव को शांति प्रदान करने भगवान समालोचना करती किंतु श्रीकृष्ण प्रकृति मध्यम अप्रत्यक्ष भाव से शांति दान करती आठार उल्लेखित प्रत्यक्ष भाव में अवतार रूप से शांति दान करती से शांति देवार अधिकार अच्छी कारण से समस्त ब्रह्मांडर पिता गुरुदेव परम नियंता अटंती अन्य भाव दुर्लमनीय काल भाव से बदजीवर भगवद्वीन रामराज्य प्रतिष्ठा करिवार व्यस्त चेष्टा को दमन करती कथार अच्छी शांति नगले संतान भी नष्ट हो जाए यही कथा भी सत्य अटे एवं प्रकृत पक्षे यह भगवान कृपा जे से हनुमान असदाचरण को संशोधन करने असुविधार सम्मुखीन हमें जदिओ अविश्वासी मनुष्य भगवान पितृसुलभ सदा जाग्रत करी को समालोचना कर तेणु आम दर्शन सत्य सत्य अध्याय प्रार्थना कर शुणा इंद्र उभराज इंद्र का प्रार्थना और सूरज प्रार्थना तेणु ये भागवतम बहुत स्तुति अच्छा एवं मुख्य 108 टी स्तुति अच्छा जो आम ब्रह्मपुत्र गोटे करी अष्ट स्तुति सब विभिन्न भक्त मान सब स्तुति को आम स्तुति पूजा करूँ तेणु ये भागवत अनेक स्तुति रही स्तुति करवा द्वारा पाठ करने द्वारा ये स्तुति मध्यम आम भगवान को स्तुति कर तेनाली देवराज ए बुझे पड़ो यह स्तुति सब रही कौन सी त्रुटि ना कौन सी क्रम प्रमाद विप्रेरिता कर्णापाठ ये जो बदजीव दोष रही आम साधारण जो अनर्थ रही चारोटे अनर्थ भितर गोटे अनर्थ हो तत्व भ्रम भगवान को तत्व कोटिपूर्वक जाना कारण सी हूँ बदजीवर गोटे दोष अनर्थ रही तेरु गोटे अनर्थ हो तत्व भ्रम भगवान को तत्व जानती ना कि ये जो भगवान को स्तुति करते तत्व भ्रम न था यहाँ ठीक तत्व भाव तत्व ठीक तत्व भी कहुए तेनाली आम ये भाव से स्तुति करवा तत्व भ्रम स्तुति आम भगवान को आराधना कर तेणु आ पूर्व श्लोक जो इंद्र प्रार्थना करभु आपण जो दंड प्रतिदान करतो तत्व तत्ता लोभा दयोगे अभुतभा तथा दंड भगवान विभक्ति धर्म से बुद्धे अनुग्रहाय आपण जो दंड प्रदान करती जो ये कौन सी आपंकर काम लोभ इत्यादि ये करती ना कारण आपंकर जो शरीर ये शरीर शुद्ध सत्व स्तर आपको वर्णना करेणु एस रजत गुण स्पर्श ना प्राकृत सत्व गुण स्पर्श ना तेणु एथेरे काम लोभ इत्यादि कमी आसो क्रोध इत्यादि कमी आसो तेणु आप दंड प्रदान करती तथा दंड भगवान विभक्ति आप दंड विधान करती तार कारण होती धर्मस्व बुद्धि अनुग्रहाय धर्म को रक्षा करने जदा जदा ही धर्म से भगवान आसती धर्म स्थापन करती तेणु ये धर्मस्व बुद्धि अनुग्रहाय जो मैंने फल व्यक्ति जो मैंने भगवान को नियम को ग्रहण करती ना भगवान नियम उल्लंघन करती से दंड विधान करा जाए नीति शास्त्र कह चार प्रकार नीति रही කාම දාන වේද දණ්ඩ දණ්ඩතාවුත් චතුතමිති ඒ චතුතමිති සමත්යේ සමුත්නාමේ සත්‍යයෙන් ව්‍යවහාර කරජය නැහැ ප්‍රථමයේ කාමයෙන් ව්‍යවහාර කරලා සමත්නාමේ ඒක ප්‍රසංසා කරජය ඒ කාර්ය හසු කරයක් නැහැ ඒක කාමයෙන් ව්‍යවහාර කරජය ප්‍රසංසා කරජය කියන්ද උච්චරදෙනි ග්‍රහණ නොකලේ තුනේ දාන දාන දවතරයි උදේදී සතුටු නාලා දාන දවති දාන ප්‍රදාන කරි තර අර කැපිට හසු කරේවා කියන උච්චර මතකේ නාලා තර ભેද මිති රයි ભેද මිති නොනේ ભેද උත්පන්න කරේවා දෙවල් ගාවරේ බ්‍රිටිෂ් સરકાર තුමර ચાલીගලේ මොනද සත්‍යයන් විසනේ සේහි ભેද මිති කිව්ව ଆମର ଭାରତ ବର୍ଷରେ ଲୋକମାନେ ପୁରୀ ନେଇକି ଚାଲିଗଲେ କ'ଣ ଭେଦ କଲେ ନା ହିନ୍ଦୁ ମୁସଲମାନ ଏ ଭେଦକୁ କାଟିଦେଲେ ତେଣୁ ସେ ଭେଦ ମିତି ଚାଲିଛି ଏପର୍ଯ୍ୟନ୍ତ ନା ହିନ୍ଦୁ ମୁସଲିମ ମାଧବରେ ଚାଲିଛି ଏ ଭେଦ ମିତି ସେ ପ୍ରବେଶ କରାଇଲେ ଆମର ଭାରତୀୟମାନଙ୍କର ସେଇ ଭେଦ ମିତିକୁ ପ୍ରବେଶ କରାଇଲେ ତା ପୂର୍ବରୁ ହିନ୍ଦୁ ମୁସଲମାନ ମାନେ ବହୁତ ସ୍ୱତନ୍ତ୍ର ଭାବରେ ଅବସ୍ଥାନ କରୁଥିଲେ ଯାହା ହଉ ଆଉ ଚତୁର୍ଥ ନୀତି ହେଉଛି ଦଣ୍ଡନୀତି ଦଣ୍ଡନୀତି ଯେତେବେଳେ ଅନ୍ୟ କୌଣସି ନୀତି କାର୍ଯ୍ୟ ନ କରିବ ସେତେବେଳେ ଦଣ୍ଡ ବ୍ୟବସ୍ଥା କରାଯାଏ ତେଣୁ ଆମର ଦୁଇଟି କଥା ରହିଛି ଗୋଟେ ହେଉଛି ପ୍ରଶଂସା ଆଉ ଗୋଟେ ହେଉଛି ଦଣ୍ଡ ଯେଉଁମାନେ ନିୟମ ଅନୁସାରେ କାର୍ଯ୍ୟ କରିବେ ସେମାନଙ୍କୁ ପ୍ରଶଂସା କରାଯିବ ତାଙ୍କୁ ପୁରସ୍କାର ଦିଆଯିବ ଆଉ ଯେଉଁମାନେ ବହୁତ ଉନ୍ନତି କରୁଛନ୍ତି ତାଙ୍କୁ ପୁରସ୍କାର ଦିଆଯାଉଛି କିନ୍ତୁ ଯେଉଁମାନେ ନୀତିକୁ ଗ୍ରହଣ କରୁନାହାନ୍ତି ଉଲ୍ଲଙ୍ଘନ କରୁଛନ୍ତି ତା ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି ମନୁସଂହିତାରେ ମଧ୍ୟ ବିଭିନ୍ନ ପ୍ରକାର ଦଣ୍ଡର ବ୍ୟବସ୍ଥା ରହିଛି ସେହି ମନୁସଂହିତାରୁ ଆମର ଯେଉଁ ଇଣ୍ଡିଆନ୍ ପେନାଲ୍ କୋଡ଼୍ ରହିଛି ଦଣ୍ଡ କେଉଁ ପ୍ରକାର କାର୍ଯ୍ୟ ପାଇଁ କେଉଁ ପ୍ରକାର ଯେଉଁ ପାପ କାର୍ଯ୍ୟ ବା ଯେଉଁ ନୀତି ଉଲ୍ଲଙ୍ଘନ ପାଇଁ କେଉଁ ଭାବରେ ଦଣ୍ଡ ବିଧାନ କରାଯିବ ଗୁରୁଣାଞ୍ଚ ଲଘୁଣାଞ୍ଚ ଗୁରୁଣୀଞ୍ଚ ଲଘୁଣୀଞ୍ଚ ଏଭଳି ଭାବରେ ଗୁରୁ ଦଣ୍ଡ ରହିଛି ଲଘୁଦଣ୍ଡ ରହିଛି ଯେଉଁ କାର୍ଯ୍ୟ ଅନୁସାରେ ସେ ଦଣ୍ଡ ମିଳିବ ଯେ ଯେଉଁଭଳି ଭାବରେ କାର୍ଯ୍ୟ କରିବ ସେ ଅନୁସାରେ ଦଣ୍ଡ ପ୍ରଦାନ କରାଯିବ ଏ ମନୁଷ୍ୟ ଭିତରେ ଏସବୁ ରହିଛି ଦଣ୍ଡନୀତି ବ୍ୟବସ୍ଥା କରାଯାଇଛି ତେଣୁ ଏଇ ମନୁଷ୍ୟ ଭିତରୁ ଆମର ଯେଉଁ ଇଣ୍ଡିଆନ୍ ପେନାଲ୍ କୋଡ଼୍ ହେଉ ବା ଏସବୁ ଯେଉଁ ରହିଛି ବିଚାର ଯେଉଁ ବିଚାରରେ ଯେଉଁ ରହିଛି ନୀତି ସବୁ ରହିଛି ଏଇଥିରୁ ଆସିଥାନ୍ତି କିଭଳି ଭାବରେ ଜଣେ ଯେତେବେଳେ ଜଣକୁ ହତ୍ୟା କରୁଛି ତା'ର ଦଣ୍ଡ ହେଉଛି ସେ ତାକୁ ମଧ୍ୟ ହତ୍ୟା କରାଯିବ ଏଇସବୁ ନୀତି ଅନୁସାରେ ଆମେ ରାଜା ଶାସନ କରୁଥିଲେ ଏଇ ମନୁସଂହିତା ଅନୁସାରେ ଧର୍ମନୀତି ରହିଛି ଦଣ୍ଡନୀତି ରହିଛି ସେଇ ଦଣ୍ଡନୀତି ଅନୁସାରେ ରାଜ୍ୟ ଶାସନ କରାଯାଉଥିଲା ତେଣୁ ଭଗବାନଙ୍କର ଏଇ ଦଣ୍ଡନୀତି ମନୁ କେମିତି ରଚନା କଲେ ଭଗବାନଙ୍କର ସେ ଶିକ୍ଷା କରିଛନ୍ତି ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଇମାମ ବ୍ୟବସ୍ଥିତ ଯୋଗମ ପ୍ରତଭାନ ଅବ୍ୟୟ ବିବସ୍ୱା ମନରେ ପ୍ରାହ ମନ ରିପା କରି ରହି ମନ ଏ ଗୁରୁ ଶିଷ୍ୟ ପରମ୍ପରାରେ ଜ୍ଞାନକୁ ପ୍ରାପ୍ତ ହୋଇଛନ୍ତି ଏହି ଭଗବତ ଗୀତାର ଜ୍ଞାନ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି ଏଇଟା ଇତିହାସ ଭଗବତ ଗୀତାର ଅନେକ ପ୍ରକାର ଜ୍ଞାନ ରହିଛି ଇତିହାସ ସମ୍ବନ୍ଧରେ ଭଗବତ ଗୀତାରେ ଶ୍ଳୋକ କୁହାଯାଉଛି ଇତିହାସ ହିଷ୍ଟ୍ରି କଥା କହିଛନ୍ତି 12 କୋଟି 4 ଲକ୍ଷ ବର୍ଷ ପୂର୍ବର ଘଟଣା 12 କୋଟି 4 ଲକ୍ଷ ବର୍ଷ ପୂର୍ବେ ଭଗବାନ ଏହି ଜ୍ଞାନକୁ ଦେଇଥିଲେ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ ତେଣୁ ବିବସ୍ୱାନ ତାଙ୍କ ପୁତ୍ର ବୈବସ୍ୱକୁ ପାଇଥିଲେ ଯିଏକି ବର୍ତ୍ତମାନର ମନୁ ବୈବସ୍ୱ ମନୁ କିନ୍ତୁ ଆମେ ଯେଉଁ ମନ କଥା କହୁଛୁ ହେଉଛି ସ୍ୱାଙ୍ଗୁକ ମନୁ ଏ ସ୍ୱାଙ୍ଗୁକ ମନୁ ଏ ଯେଉଁ ଭଗବାନଙ୍କର ବିଭୂତି ତେଣୁ ଏହିଭଳି ଭାବରେ ସବୁ ମନୁସଂହିତା ରହିଛି ଏଇ ମନୁ ମଧ୍ୟ ବୈବସ୍ୱ ମନ ମଧ୍ୟ ମନୁସଂହିତା ରଚନା କରିଛନ୍ତି ତେଣୁ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେଇ ସେମାନେ ଏଇସବୁ ଶାସ୍ତ୍ର ସବୁ ରଚନା କରିଛନ୍ତି ଦଣ୍ଡ ବ୍ୟବସ୍ଥା ସହିତ ଭଗବାନଙ୍କ ପାଇଁ ଦଣ୍ଡ ପ୍ରଦାନ କରନ୍ତି ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଦଣ୍ଡ ଦମେଦାମ ଅସ୍ମି ନୀତିରସ୍ମି ଜ୍ଞାତି ବିଷ୍ଠା ମୌନମ କୈବାସ୍ମି ଦୁୟାନମ ଜ୍ଞାନ ଜ୍ଞାନ ପ୍ରଦାନ ଏ ବିଭୂତି ଯୋଗ ବିଷୟରେ କହୁଛନ୍ତି ଭଗବାନ ଦଣ୍ଡମ ଦମେଦାମ ଅସ୍ମି ଯମରାଜ ସମସ୍ତଙ୍କୁ ଦଣ୍ଡ ପ୍ରଦାନ କରୁଛନ୍ତି ଦଣ୍ଡ ଧାରଣ କରିଛନ୍ତି ସମସ୍ତଙ୍କୁ ଦଣ୍ଡ ବିଧାନ କରିବେ ସେ ଯମରାଜ ସେ ଜଣେ ଭଗବାନଙ୍କର ବିଭୂତି ଦଣ୍ଡ ଦମେଦାମ ଅସ୍ମି ଯେଉଁମାନେ ନିୟମକୁ ଉଲ୍ଲଙ୍ଘନ କରିବେ ତାଙ୍କୁ ଦଣ୍ଡ ପ୍ରଦାନ କରାଯିବେ। ଏଇ ରାଜନୀତିର କାର୍ଯ୍ୟ ହେଉଛି ଏଇଟା। ଯଦି ଠିକ ଭାବରେ ଯେଉଁମାନେ ଖଳ ବ୍ୟକ୍ତି ଯେଉଁମାନେ ଶାସ୍ତ୍ର ଉଲ୍ଲଙ୍ଘନ କରୁଛନ୍ତି ବା ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି ତାଙ୍କୁ ଦଣ୍ଡ ନ ଦିଆଯିବ ତାହେଲେ ରାଜ୍ୟରେ ବିଶୃଙ୍ଖଳା ଦେଖାଯିବ। ସେଥିପାଇଁ ଦଣ୍ଡ ନୀତିର ବ୍ୟବସ୍ଥା କରାଯାଏ। ଏବଂ ଏଇ ଯେଉଁ ଦଣ୍ଡ ମଧ୍ୟ ପ୍ରଦାନ କରାଯାଉଛି, ଯେଉଁ ରାଜା ଯେଉଁ ଦଣ୍ଡ ପ୍ରଦାନ କରନ୍ତି ତାଦ୍ୱାରା ସେମାନେ ପରଜନ୍ମରେ ଏଇ ଜନ୍ମର ଯେଉଁ ପାପକାର୍ଯ୍ୟ ରହିଛି ତାର ଫଳ ଭୋଗିବାକୁ ପଡ଼ିବ ନାହିଁ, କାରଣ ସେ ଦଣ୍ଡ ପାଇଗଲେ, ରାଜା ତାଙ୍କୁ ଦଣ୍ଡ ପ୍ରଦାନ କଲେ। ତେଣୁ ସରକାର ମଧ୍ୟ ସେହିଭଳି ଭାବରେ ସେହି ଦଣ୍ଡନୀତି ଅନୁସାରେ ସେମାନେ କାର୍ଯ୍ୟ କରିବା କଥା। କିନ୍ତୁ ପରିକାଳରେ ଧର୍ମ ନୀତି ଠିକ ଭାବରେ ପାଳନ କରାଯିବ ନାହିଁ। ପରିକାଳରେ କହିଲେ ନ୍ୟାୟ ଦୌର୍ବଲ୍ୟ, କଳିଯୁଗରେ ଠିକ ଭାବରେ ନ୍ୟାୟ ପ୍ରଦାନ କରାଯାଇ ପାରିବ ନାହିଁ, ନ୍ୟାୟ ଦୁର୍ବଳ ହୋଇଯିବ। କାହିଁକି ନା ଏ ଲାଞ୍ଚ ପ୍ରଦାନ କରି ଜଜ୍ମାନେ ମଧ୍ୟ ସେମାନେ ମଧ୍ୟ ସବୁ ତାଙ୍କର ଠିକ ଭାବରେ ନ୍ୟାୟ ପ୍ରଦାନ କରିବେ ନାହିଁ। ଏ କଥା ଯଦି ଆମେ ପବ୍ଲିକରେ କହିବା ତାହେଲେ ଏଇଟାକୁ ଆମର କଣ୍ଟେକ୍ଟ କୋର୍ଟ ହେଇଛି, କଣ୍ଟେକ୍ଟ କୋର୍ଟ ଆସିଯିବ ଆମେ। କିନ୍ତୁ ଆମେ ଏ କଥା ମନକୁ କହୁନାହୁଁ, ଏ ଶାସ୍ତ୍ର କଥା କୁହାଯାଉଛି। ଶାସ୍ତ୍ର ଶୁଦ୍ଧ ଗୋସ୍ୱାମୀ ଭବିଷ୍ୟତବାଣୀ ଦେଇଛନ୍ତି, ଭାଗବତ ଦ୍ୱାଦଶ ସ୍କନ୍ଧରେ ଭବିଷ୍ୟତବାଣୀ ସବୁ ଦିଆଯାଇଛି। କଳିଯୁଗରେ କ'ଣ ହବ ସେଟା କୁହାଯାଇଛି। କଳିଯୁଗରେ କୁହାଯାଉଛି ନ୍ୟାୟ ଦୌର୍ବଲ୍ୟ, କଳିଯୁଗରେ ଠିକ ଭାବରେ ନ୍ୟାୟ ପ୍ରାପ୍ତ ହୋଇପାରିବେନି ଲୋକମାନେ। କାହିଁକିନା ଯେଉଁମାନେ ନ୍ୟାୟ ପ୍ରଦାନ କରିବେ ସେମାନେ ଲାଞ୍ଚ ନେଇକରି ଠିକ ଭାବରେ ନ୍ୟାୟ ପ୍ରଦାନ କରିପାରିବେ ନାହିଁ, ତେଣୁ ସେମାନେ ମଧ୍ୟ ଦଣ୍ଡ ଭୋଗିବାକୁ ପଡ଼ିବ। ଏବଂ ଯେଉଁମାନଙ୍କୁ ଆମର ଏଇ ସେମାନେ ନ୍ୟାୟ ଠିକ ଭାବରେ ପ୍ରାପ୍ତ ହୋଇପାରେ ତା, କିନ୍ତୁ ଭଗବାନଙ୍କ ନ୍ୟାୟରେ ଏପଟ ସେପଟ ନାହିଁ। ଆମର ମନୁଷ୍ୟ ପୂଜାର କିଛି ଭୁଲବାର ରହିଥାଇପାରେ, କିନ୍ତୁ ଭଗବାନଙ୍କ ନ୍ୟାୟରେ କୌଣସି ଭୁଲ ନାହିଁ। ଦଣ୍ଡ ପ୍ରଦାନ କରିବେ ଫର୍ ଇଚ୍ ଆକ୍ସନ୍ ଦେର୍ ଇଜ୍ ଅନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍। ଇଏ ହେଉଛି ନ୍ୟୁଟନ୍ର ଥାର୍ଡ ଲ ଅଫ୍ ମୋସନ୍ ବୋଲି କୁହାଯାଉଛି। ବୈଜ୍ଞାନିକମାନେ ଏଇଟାକୁ ନିର୍ଦ୍ଧାରଣ କରିଛନ୍ତି, ଯେ ଯେଉଁଭଳି ଭାବରେ କାର୍ଯ୍ୟ କରିବ ସେ ସେ ଅନୁସାରେ ଫଳ ପାଇବ। ଫର୍ ଇଚ୍ ଆକ୍ସନ୍ ଦେର୍ ଇଜ୍ ଅନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍। ତେଣୁ ଭଗବାନଙ୍କ ନିୟମ ମଧ୍ୟ ସେହିଭଳି ଭାବରେ, ଯେ ଯେଉଁଭଳି ଭାବରେ କାର୍ଯ୍ୟ କରିବ ସେଥିପାଇଁ ବେଦରେ ଏସବୁ ବ୍ୟବସ୍ଥା କରାଯାଇଛି। ବେଦ ପ୍ରଣୀତ ଧର୍ମ ଇଏ ଅଧର୍ମ ବିପର୍ଯ୍ୟୟ, ବେଦରେ କୁହାଯାଇଛି କେଉଁ ଆମେ କେଉଁଭଳି ଭାବରେ କାର୍ଯ୍ୟ କରିବା, ଅନୁମୋଦିତ କାର୍ଯ୍ୟ ବେଦରେ ବର୍ଣ୍ଣନା କରାଯାଇଛି। ଏବଂ ନିଶ୍ଚିତ କାର୍ଯ୍ୟ ମଧ୍ୟ ରହିଛି, ଏଇଟା କରିବ ନାହିଁ ସେଇଟାକୁ ପାପ ବୋଲି କୁହାଯାଉ। ପାପ କହିଲେ କ'ଣ ନା ଏଇଟା ବେଦ ପ୍ରଣୀତ ଧର୍ମ ଇଏ ଅଧର୍ମ ବିପର୍ଯ୍ୟୟ। ତେଣୁ ପାପ ପାଇଁ ଦଣ୍ଡ ରହିଛି, ପୁଣ୍ୟ ପାଇଁ ପୁରସ୍କାର ରହିଛି ବା ସେମାନେ ସବୁ ପ୍ରଶଂସା ପାଇବେ। ଉର୍ଦ୍ଧ୍ୱମ୍ ଗଚ୍ଛନ୍ତି ସତ୍ୟୋଦ୍ଧା, ଯେମାନେ ସତ୍ୟଗୁଣ ରହିବେ, ବେଦନୀତି ଅନୁସାରେ କାର୍ଯ୍ୟ କରିବେ, ପୁଣ୍ୟ କାର୍ଯ୍ୟ କରିବେ, ସେମାନେ ପରଜନ୍ମରେ ଉନ୍ନତ ଲୋକ ପ୍ରାପ୍ତ ହେବେ। କିନ୍ତୁ ଯେଉଁମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବେ, ରଜଗୁଣ ତମଗୁଣ ଦ୍ୱାରା ପାପ କାର୍ଯ୍ୟ କରିବେ, ସେମାନେ ଦଣ୍ଡପ୍ରାପ୍ତ ହେବେ। ଅଧୋ ଗଚ୍ଛନ୍ତି ତାମସା, ସେମାନେ ଦଣ୍ଡପ୍ରାପ୍ତ ହେବେ। ତେଣୁ ଭଗବାନଙ୍କର ଦଣ୍ଡନୀତି ସେଥିପାଇଁ ରହିଛି। ଦଣ୍ଡନୀତି କେଉଁ ପାଇଁ କ'ଣ ପାଇଁ ରହିଛି, ଯେ ଯେଉଁମାନେ ନୀତିକୁ ମାନିବେ ନାହିଁ, ଉଲ୍ଲଙ୍ଘନ କରିବେ, ତାଙ୍କ ପାଇଁ ଦଣ୍ଡ ରହିବ, ଦଣ୍ଡ ବ୍ୟବସ୍ଥା କରାଯାଇଛି। ତେଣୁ ଯାହା ହଉ, ଏଠି ଇନ୍ଦ୍ର ମଧ୍ୟ ଗୋଟେ ଦଣ୍ଡ ପ୍ରଦାନକାରୀ ବ୍ୟକ୍ତି, ସେ ମଧ୍ୟ ଶାସକ, ତ୍ରିଲୋକର ସେ ହେଉଛନ୍ତି ରାଜା, ଅଧିଶ୍ୱର ତ୍ରିଲୋକର ସେ ହେଉଛନ୍ତି କ'ଣ ଦେବତାମାନଙ୍କର ସେ ହେଉଛନ୍ତି ରାଜା ମହେନ୍ଦ୍ର। ତେଣୁ ତାଙ୍କର ମଧ୍ୟ ଦଣ୍ଡ ପ୍ରଦାନ କରିବାର କ୍ଷମତା ରହିଛି। ଯେତେବେଳେ ବର୍ଣ୍ଣନା କରାଯାଏ, ଯେତେବେଳେ ଆଗରୁ ଏଇ ପର୍ବତମାନେ ଏମାନେ ମଧ୍ୟ ଜୀବ, ଏମାନେ ସଜୀବ ବ୍ୟକ୍ତି, ଏମାନେ ନିର୍ଜୀବ ବ୍ୟକ୍ତି ନୁହନ୍ତି ପର୍ବତମାନେ, ପର୍ବତମାନେ ମଧ୍ୟ ସଜୀବ ବ୍ୟକ୍ତି। ସେମାନଙ୍କ ପକ୍ଷ ଦ୍ୱାରା ସେମାନେ ଯାଉଥିଲେ ବିଭିନ୍ନ ଜାଗାକୁ ଉଡ଼ିକି ଯାଇପାରୁଥିଲେ। କିନ୍ତୁ ବିରାଟ ବିରାଟ ପର୍ବତ ସେ ଯେଉଁଠି ପଡ଼ି ରହୁଥିଲେ, ଓଲଉଥିଲେ, ସେଠି ଯେଉଁ ବହୁତ ଲୋକ ଥିଲେ ମଧ୍ୟ ମୃତ୍ୟୁବରଣ କରୁଥିଲେ। ସେଇଥିପାଇଁ ଇନ୍ଦ୍ରଙ୍କୁ ଯେତେବେଳେ ପ୍ରାର୍ଥନା କରାଗଲା, ଇନ୍ଦ୍ର ତାଙ୍କର ଦଣ୍ଡ ବଜ୍ର ଦ୍ୱାରା ତାଙ୍କ ସବୁ ପକ୍ଷୀକୁ ଛେଦନ କରିଥିଲେ। ଯେତେବେଳେ ହନୁମାନ ବି ଯାଉଥିଲେ ସୀତାଙ୍କର ଅନ୍ୱେଷଣରେ ଲଙ୍କାକୁ ଯାଉଥିଲେ, ସେହି ସମୟରେ ଯେଉଁ 100 ଯୋଜନ ସମୁଦ୍ର ପାର ହେଉଥିଲେ, ସେହି ସମୟରେ ମୈନାକ ପର୍ବତ ସେ ସମୁଦ୍ର ଭିତରେ ଥିଲେ, ତେଣୁ ସେ ବାହାରେ ଉପରକୁ ଉଠିଲେ, ହନୁମାନଜୀଙ୍କୁ ସେବା ପ୍ରଦାନ କରିବା ପାଇଁ ସେ ଉପରକୁ ଉଠିଥିଲେ, ତେଣୁ ସେ ସେଇ କଥା କହୁଥିଲେ। ଇନ୍ଦ୍ର ଯେତେବେଳେ ପର୍ବତମାନଙ୍କ ପକ୍ଷଛେଦନ କରୁଥିଲେ, সেই সময় বরুণদেব মৈনাক পর্বতকু তাঁকর সমুদ্র গর্ভে আশ্রয় দিয়েছিলেন। তেমন সেখানে বর্তমান মু আপনার সেবা আপনার ভগবান সেবা করার যাচ্ছি তেমন মু আপনার সেবা প্রদান করা চাহিদি। তো হনুমান যে সে সেবা করি মোট প্রথম সময় নাই কালো ছুঁই দেখি চালিয়ে হনুমান তেমন এইভাবে ভাবে যে শাসক হবে সে দণ্ড প্রদান করবে। ইন্দ্র মধ্যে জন শাসক সে মধ্যে দণ্ড প্রদান করছেন। তেমন বর্তমান সে ইন্দ্র বুঝি পাচ্ছেন প্রভু আপনার দণ্ড প্রদান করতে কোণ যদি ভগবান পাইবে ত্রিলোকর অধিপতি মোর এইসব করবেন কোণ আবশ্যকতা আছে ধর্ম সুগুপ্ত করণিগ্রাহ্য ধর্ম রক্ষা করা বা কর্মকে দমন করা এসব মোট কোণ আবশ্যকতা রয়েছে কালে ভগবান ভাববে সে ইন্দ্র এই শ্লোকের বলছেন পিতা গুরুত্ব জগতামধীত প্রভু আপনার খালি জন শাসক নুহতি দণ্ড প্রদান করা খালি সেই আপনার নিযুক্ত আসি না আপনার পুত্র পিতা তমেব মাতা চ পিতা তমেব তমেব বন্ধু চ সখা তমেব তমেব বিদ্যা দ্রবিড়ম তমেব তমেব সর্বম মম দেব দেব। শ্লোকটিকে প্রভাত কুহতি আমি যদি পাঠ করছে কিন্তু তমেব কি আমি জানি না তমেব মানে কি তোম এব কি সে তুমি সে হচ্ছেন ভগবান কৃষ্ণ। যদিও অনেক লোক এই শ্লোক পাঠ করতে কিন্তু তুমেও কহিলে সে যে দেবতা পূজা করতে সে হচ্ছেন সে পিতা সে মাতা সব কিন্তু প্রকৃতির ভগবান কৃষ্ণ হি হচ্ছেন প্রকৃত পিতা। ভগবদ্গীতার ভগবান কহিলেন অনেক স্থানে কেছেন ভগবদ্গীতার বিশেষ ভাবে তের অধ্যায়ে ভগবান কৌছেন চৌদ অধ্যায়ে ভগবান কৌছেন সর্বধ্বনিষ কৌন্তেয় মূর্তেয় স্বর্ণবতী যা কাসাং ব্রহ্ম মধ্বনি অহং বিজগত পিতা। যখন প্রভুপাদ মহারাজ যাইছিলেন বাস্তব জগৎকু এ আমার কৃষ্ণ চেতন প্রচার করুলে সেই সময় বহু অবজেকশন সব আসুলা খ্রিস্টিয়ান মানব দ্বারা সে কে আমার তো খ্রিস্টিয়ান ধর্ম রয়েছে আমার বাইবেল রয়েছে আর তুমি কী তোমার তো হিন্দু শাস্ত্র কাম পড়ুছ খ্রিস্টিয়ান তেমন প্রভুপাদ মহারাজ কুহতি যে তোমার যদি কিছু রোগ হল তুমি যেত জন ডাক্তার পাখি যাওছ সেত পচার না তুমি হিন্দু ডাক্তার না মুসলমান ডাক্তার না খ্রিস্টিয়ান ডাক্তার সেতবে তুমি কৌছ কোণ আমার এই রোগ হয়েছে রোগর ঔষধ প্রদান করতে সেইভাবে ভগবান কৃষ্ণ সেগুলো হিন্দু মানুষ ভগবান নুহ কৃষ্ণকে ডিকশনারি কুহে কি হিন্দু গড বলে কুহে কিন্তু প্রভুপাদ মহারাজ এই শ্লোকটি উদ্ধার করতে হিন্দু মান কথা কোণ কহবা সমস্ত মনুষ্য জাতির কথা কোণ কহবা যেত জীব অত্য চৌরাশি কত প্রকার জীব সমস্ত বিজ প্রদান কাজ পিতা হচ্ছে ভগবান ভগবদ্গীতা চতুর্দশায় ভগবান কহিলেন সর্বজনীষ কৌন্তেয় মূর্তেয় স্বর্ণমতী যাহা যেতে জীব আমি দেখু যে তাসাং ব্রহ্ম মহধ্বনি অহং বিজপত পিতা ভগবান হচ্ছে বীজ প্রদান কাজ পিতা ভগবান আমি সব তাঁকর অংশ মমি মাংস জীবলোকে জীবভূত সনাতন খালি মনুষ্য মানে নুহতি পশু পক্ষী কীট পতঙ্গ যেতে জীব অনেক সমস্ত ভগবান অংশ সমস্ত পিতা হচ্ছেন সি তেমন ইন্দ্র প্রথমে এই শ্লোকরে পিতা গুরু পিতা মধ্যে গুরু পিতা গুরু অনেক পিতা মধ্যে গুরু বলে কুহযাচ্ছে কিন্তু পিতা যে পরমার্থ গুরু হলে তো ভালো কথা যেমন প্রভুপাদ মহারাজ তাঁর পুত্রের মধ্যে সে দীক্ষা প্রদান করে আমার শিশু গৌরব বিষয় মহারাজ তাঁর দীক্ষা প্রদান করছেন যে এই পরমার্থ মাত্রে অগ্রসর করাইবে সে মতো পিতা সে মতো গুরু তেমন ভগবান হচ্ছে প্রথম গুরু আদি গুরু হচ্ছে ভগবান বসুদেবং সুতং দেবং কংসদানুরমার্দনা দেবকী পরমানন্দম কৃষ্ণং বন্দে জগদ্গুরু ভগবান হচ্ছেন জগৎগুরু
ସିଏ ପ୍ରକୃତରେ ସନାତନ ଗୁରୁ। ଯେତେ ଗୁରୁ ସେତେ ପରମ୍ପରା ଅଛି, ସବୁ ସେଇ ଭଗବାନଙ୍କର ଆସିଛି। ଚାରୋଟି ଗୁରୁ ପରମ୍ପରା ରହିଛି। ଅଥ କଳୌ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ ଶ୍ରୀ ବ୍ରହ୍ମ ସନକା ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବ କୃପାବନ। ଏ ଚାରୋଟି ପରମ୍ପରା ରହିଛି ବୈଷ୍ଣବ ପରମ୍ପରା। ଏସବୁ ଭଗବାନ ଏସବୁ ଜ୍ଞାନ ପ୍ରଦାନ କରିଛନ୍ତି। ଭଗବାନ ଜ୍ଞାନ ଏହିସବୁ ପ୍ରଦାନ କରିଛନ୍ତି। ଲକ୍ଷ୍ମୀ ଦେବୀ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ତେଣୁ ତାଙ୍କଠାରେ ଗୋଟିଏ ଗୁରୁ ପରମ୍ପରା ଆସୁଛି। ବ୍ରହ୍ମା ଭଗବାନ ଏହି ଜ୍ଞାନ ପ୍ରଦାନ କରିଛନ୍ତି ଏହି ଚତୁଶ୍ରୋତି ଭାଗବତ। ଯେଉଁ ଚତୁଶ୍ରୋତିର ଭାଗବତ ବିସ୍ତାର ହେଉଛନ୍ତି 18,000 ଶ୍ଳୋକ ଭାଗବତରେ ରହିଛନ୍ତି ଏହି ଚତୁଶ୍ରୋତି ଭାଗବତର ବିସ୍ତାର। ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏ ଚାରୋଟି ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଥିଲେ ବ୍ରହ୍ମାଙ୍କୁ ଚତୁଶ୍ରୋତି ଭାଗବତ। ସେହିଭଳି ଭାବରେ ରୁଦ୍ର ଶିବଜୀ ସେ ମଧ୍ୟ ଏଇ ଜ୍ଞାନ ସେ ଯେଉଁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ତାଙ୍କ ଠାରୁ। ଏଇ ଶିବଜୀ ମଧ୍ୟ ଭଗବାନଙ୍କର ଜଣେ ଅବତାର, ତମଙ୍ଗର ଅବତାର ଶିବଜୀ। ଏବଂ ସନକ କହିଲେ ଚାରି କୁମାର, ସନକ ସନାତନ ସନାତନ ସନତ କୁମାର, ଏ ବ୍ରହ୍ମାଙ୍କ ଚାରି ପ୍ରଥମ ଚାରି ପୁତ୍ର। ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଏମାନେ ସବୁ ଶଙ୍କର୍ଷଣ ଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ସେଠି ଗୋଟେ ପରମ୍ପରା ଆସିଛି, ଗୁରୁ ଶିଷ୍ୟ ପରମ୍ପରା ଆସିଛି। ତେଣୁ ଏହି ସମସ୍ତ ମୂଳ ଗୁରୁ ହେଉଛନ୍ତି ଭଗବାନ ବାସୁଦେବ, ଯେଉଁ ମୂଳ ଗୁରୁ। ତେଣୁ ଯେଉଁମାନେ ଏହି ଗୁରୁ ଶିଷ୍ୟ ପରମ୍ପରାରେ ଆସିବେ, ଜଗତଗୁରୁ ହେବେ, ସେମାନେ ନିଜକୁ ଜଗତଗୁରୁ ବୋଲି କହିବେ ନାହିଁ। ଯେମିତି ଦେଖିବା ଆମେ ବ୍ରହ୍ମା ଯେତେବେଳେ ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ନାରଦ ମୁନି କହୁଛନ୍ତି, ପିତା ଆପଣ ତ ସମଗ୍ର ଜଗତ ସୃଷ୍ଟି କରୁଛନ୍ତି, ଆପଣ ପୁଣି କାହାର ଧ୍ୟାନ କରୁଛନ୍ତି, ଆପଣ ପୁଣି କାହାର ଆରାଧନା କରୁଛନ୍ତି? ସେଇ ପ୍ରଶ୍ନର ଉତ୍ତରରେ ନାରଦ ମୁନି ଏକଥା କହିଲେ, ଯେ କହିଲେ ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କୁହାଯାଇଛି, ସେ କହୁଛନ୍ତି ଯେ ତସ୍ମୈ ନମ ଭଗବତେ ବାସୁଦେବାୟ ଧୀମହି ଜନ୍ମାୟ ଦୁର୍ଜୟା ମାଂ ବଦନ୍ତି ଜଗଦ୍ଗୁରୁ। ଯଦିଓ ବ୍ରହ୍ମାଙ୍କୁ ଜଗଦ୍ଗୁରୁ ବୋଲି କୁହାଯାଇଛି ଭାଗବତ ପ୍ରଥମ ଶ୍ଳୋକରେ କଥା କୁହାଯାଇଛି, ତେନି ବ୍ରହ୍ମ ହୃଦୟ ଆଦି କବଏ। ବ୍ରହ୍ମାଙ୍କ ହୃଦୟରେ ଭଗବାନ ଜ୍ଞାନ ଦେଇଛନ୍ତି, ସେ ହେଉଛନ୍ତି ଆଦିଗୁରୁ। କିନ୍ତୁ ତଥାପି ସେ କହୁଛନ୍ତି ଯେ ମୁଁ ସେଇ ଭଗବାନଙ୍କୁ ପ୍ରଣାମ କରୁଛି, ସେ ବାସୁଦେବଙ୍କୁ ଧ୍ୟାନ କରୁଛି, ଯାହାଙ୍କର ମାୟା ଦ୍ୱାରା ଦୁର୍ଜୟା, ଯେଉଁ ମାୟାକୁ କେହି ପାର ହୋଇପାରିବେ ନାହିଁ, ଜୟ କରିପାରିବେ ନାହିଁ, ଦୁର୍ଜୟା, ସେଇ ମାୟା ବଶବର୍ତ୍ତୀ ଲୋକମାନେ ମୋତେ କହନ୍ତି ମାଁ କହନ୍ତି ଜଗତଗୁରୁ, ମୋତେ ଜଗତଗୁରୁ ବୋଲି କହୁଛନ୍ତି। ତେଣୁ ଆମର ଶ୍ରୀମନ୍ଦ ହରଦର୍ଶନ କହୁଥିଲେ ଏ ଜଗତଗୁରୁ ପୋଷ୍ଟଟି ଖାଲି ରହିଛି, ଇଏ ପର୍ଯ୍ୟନ୍ତ ଫିଲ୍ ଅପ୍ ହେଇପାରୁନି। ଯେଉଁମାନେ ଜଗତଗୁରୁ ସେ କେବେ ନିଜକୁ କହନ୍ତି ନାହିଁ ଆମ ଜଗତଗୁରୁ ବୋଲି। ପ୍ରଭୁପାଦ ମହାରାଜ ଜଗତଗୁରୁ, ସାରା ପୃଥିବୀରେ ସେ ଶିଷ୍ୟ ଗ୍ରହଣ କରିଛନ୍ତି ଜଗତଗୁରୁ। ପ୍ରଭୁପାଦ ପୂର୍ବରୁ କେହି ଏଭଳି ଭାବରେ ସାରା ବିଶ୍ୱରେ ଭଗବାନ କଥା ପ୍ରଚାର କରିନଥିଲେ, ଶିଷ୍ୟ ଗ୍ରହଣ କରିନଥିଲେ। ତେଣୁ ମହାପ୍ରଭୁ କୃପାରୁ ପ୍ରଭୁପାଦ ମହାରାଜ ପ୍ରକୃତ ଜଗତଗୁରୁ, କିନ୍ତୁ ସେ କେବେ ନିଜକୁ ଜଗତଗୁରୁ ବୋଲି ଦାବି କରିନାହାନ୍ତି। ତେଣୁ ଯାହା ହଉ, ଭଗବାନ ହେଉଛନ୍ତି ପ୍ରକୃତରେ ଗୁରୁ। ପିତା ଗୁରୁତ୍ତମ ଜଗତାମଧିଷୋ, ସମସ୍ତ ଜଗତର ତ୍ରିଲୋକର ଖାଲି ଭୌତିକ ଜଗତ ନୁହଁ, ସବୁ ଏ ଜଗତ ମଧ୍ୟ ସବୁ ଜଗତର ଭଗବାନ ହେଉଛନ୍ତି ଈଶ୍ୱର। ତେଣୁ ବ୍ରହ୍ମା ତାଙ୍କର ବ୍ରହ୍ମସୂତ୍ରରେ ବ୍ରହ୍ମସଂହିତାରେ ବର୍ଣ୍ଣନା କଲେ ଈଶ୍ୱର ପରମ କୃଷ୍ଣ, ସିଏ ହେଉଛନ୍ତି ପରମେଶ୍ୱର, ସେ ହେଉଛନ୍ତି ପରମ ନିୟନ୍ତ୍ରଣକାରୀ। ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ, ସିଏ ହେଉଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ। ଏଠି କୁହାଯାଏ ତନୁ, ତନୁ ବି ସମୀ ଆସେ ଭଗବାନଙ୍କ ଶରୀର କିଭଳି ନା ସଚ୍ଚିଦାନନ୍ଦ ଶରୀର। ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ରାଜ ଗୋବିନ୍ଦ, ଭଗବାନଙ୍କର କେହି ଆଦି ନାହାନ୍ତି, ସେ ହେଉଛନ୍ତି ଅନାଦି ଏବଂ ସିଏ ସମସ୍ତଙ୍କର ଆଦି, ସିଏ ହେଉଛନ୍ତି ଗୋବିନ୍ଦ। ଏଠି ଇନ୍ଦ୍ର ଭଗବାନ ଗୋବିନ୍ଦ ବୋଲି କହିବେ, ନାମ ଦେବେ। ସୁରୈ ମଧ୍ୟ ଭଗବାନ ଗୋବିନ୍ଦ ବୋଲି ନାମ ଦେବେ। ଅନାଦି ରାଜ ଗୋବିନ୍ଦ ସର୍ବ କାରଣ କାରଣ, ସବୁକିଛିର ଯାହା ସବୁ ଆମେ ଭୌତିକ ଜଗତ ଦେଖୁଛେ ସବୁକିଛି କାର୍ଯ୍ୟ କାରଣ ରହିଛି। ଭୌତିକ ଜଗତ ଯାହା ସବୁ ଦେଖୁଛେ ସେ କାର୍ଯ୍ୟ ହେଉଛି କିଭଳି ଭାବରେ ତାହାର ଗୋଟେ କାରଣ ରହିଛି। ସବୁ କାର୍ଯ୍ୟର କିଛି ଗୋଟେ କାରଣ ରହିଛି। ଯେଭଳି ଭାବରେ ଆମେ ଯେଉଁ ଆସିଲେ, ଆମେ ଯେଉଁ ଜନ୍ମ ହେଲେ, ଆମର କାରଣ ହେଉଛନ୍ତି ଘର, ଆମର ପିଲା ମାତା। ସେଇଭଳି ଭାବରେ ଆମ ପିତାମାତାଙ୍କର କାରଣ ହେଉଛନ୍ତି ତାଙ୍କର ପିତାମାତା। ଏଇଭଳି ଭାବରେ ଅନ୍ତିମ ଯାହାଙ୍କ ପାଖରେ ପହଞ୍ଚିବା, ଯାହାଙ୍କର ଆଉ କେହି କାରଣ ନାହାନ୍ତି, ସେ ହେଉଛନ୍ତି କୃଷ୍ଣ, ସର୍ବକାରଣ କାରଣ। ତେଣୁ ସିଏ ହେଉଛନ୍ତି ସମସ୍ତ ତ୍ରିଜଗତର, ସିଏ ହେଉଛନ୍ତି ଅଧୀଶ୍ୱର। ଯଦି ଆମେ ପ୍ରକୃତରେ ଏତିକି କେବଳ ଜାଣିଥିବା, ତାହେଲେ ଆମେ ଶାନ୍ତିରେ ରହିପାରିବା। ଆଜି ସମସ୍ତେ ଶାନ୍ତିରେ ରହିବା ପାଇଁ ଚାହୁଁଛନ୍ତି, ଆନନ୍ଦରେ ରହିବା ପାଇଁ ଚାହୁଁଛନ୍ତି, କିନ୍ତୁ ଏ ଶାନ୍ତିର ଯେଉଁ ସୂତ୍ରକୁ ସେମାନେ ଜାଣିନାହାନ୍ତି। ବହୁତ ଚେଷ୍ଟା କରୁଛନ୍ତି ଶାନ୍ତି ପ୍ରାପ୍ତ ହେବା ପାଇଁ, ଇଣ୍ଟରନ୍ୟାସନାଲ୍ ପିସ୍ ମିଶନ ଶାନ୍ତି ପ୍ରାପ୍ତ ହେବା ପାଇଁ ବହୁତ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ଶାନ୍ତିର ସୂତ୍ର ଭଗବାନ ପ୍ରଦାନ କରିଦେଇଛନ୍ତି। ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜ ପ୍ରଦାନ କରିଦେଇଛନ୍ତି। ଅନେକ ସ୍ଥାନରେ କୁହାଯାଇଛି, ପଞ୍ଚମ ଅଧ୍ୟାୟ 29 ଶ୍ଳୋକରେ ମଧ୍ୟ ସେଟା କୁହାଯାଇଛି ଯେ ଭଗବାନ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ। ଭକ୍ତାରମ୍ ଜଗତ ବସା ସର୍ବଲୋକ ମହେଶ୍ୱର, ଏଠି କୁହା ସର୍ବଲୋକ ମହେଶ୍ୱର, ସେ ହେଉଛନ୍ତି ସବୁ କିଛିର ହେଉଛନ୍ତି ଈଶ୍ୱର ବା ନିୟନ୍ତ୍ରଣକାରୀ। ଏଠି ଯେଉଁ ଜଗତା ଅଧୀଶ୍ୱର, ଏଇଠି ଯଦି ଆମେ ଜାଣିଯିବା ଭଗବାନ ହେଉଛନ୍ତି ଉପଭୋଗକାରୀ, ଭକ୍ତାରମ୍ ଜଗତ ବସା ସର୍ବଲୋକ ମହେଶ୍ୱର, ସବୁ କିଛିରେ ସେ ହେଉଛନ୍ତି ଅଧୀଶ୍ୱର, ସବୁ କିଛିରେ ସେ ହେଉଛନ୍ତି ମାଲିକ। ଆମେ କିନ୍ତୁ ନିଜକୁ ମାଲିକ ବୋଲି ଭାବୁଛେ, ସେଥିପାଇଁ ଆମେ ଶାନ୍ତି ପ୍ରାପ୍ତ ହୋଇପାରୁନାହିଁ। ଆମେ ନିଜକୁ ଉପଭୋଗକାରୀ ବୋଲି ଭାବୁଛେ, ସେଥିପାଇଁ ଆମେ ଶାନ୍ତି ପ୍ରାପ୍ତ ହୋଇପାରୁନାହିଁ। ଏବଂ ଆମେ ଅନ୍ୟମାନଙ୍କୁ ଆମେ ବନ୍ଧୁ ବୋଲି ଭାବୁଛେ, କିନ୍ତୁ ପ୍ରକୃତ ବନ୍ଧୁ ହେଉଛନ୍ତି ସିଏ। ଭକ୍ତାରମ୍ ଜଗତ ବସା ସର୍ବଲୋକ ମହେଶ୍ୱର, ସୃହୃଦମ୍ ସର୍ବଭୂତାନ ସୃହୃଦ ସୃହୃଦ, ଏହି ବନ୍ଧୁ ଭିତରେ ଯେଉଁ ବିଭିନ୍ନ ପ୍ରକାର ଟର୍ମ ରହିଛି, ମିତ୍ର, ସଖା, ସୃହୃଦ ଇତ୍ୟାଦି ସବୁ ରହିଛି। ସୃହୃଦ ହେଉଛି ଦାସ୍ୟ ଭାବରେ ଏଇ ଭଗବାନ ସହିତ ବନ୍ଧୁତା। ସୃହୃଦ ଭଗବାନ ଆମର ସବୁ ପ୍ରକାର ସେବା କରୁଛନ୍ତି, ଆମର ଭଗବାନ ସୃହୃଦ ହିସାବରେ ସବୁ ପ୍ରକାର ସେବା କରୁଛନ୍ତି। ଆମର ଯାହା ଯାହା ଦରକାର ସବୁ ଭଗବାନ ପ୍ରଦାନ କରୁଛନ୍ତି। ଭାଗବତ ପ୍ରଥମ ସ୍କନ୍ଧ 15 ଅଧ୍ୟାୟରେ ଏ କଥାଟି ରହିଛି, ଭଗବାନ ହେଉଛନ୍ତି କିଭଳି ସୃହୃଦ। ସେ କଥା ଅର୍ଜୁନ କହୁଛନ୍ତି, ଯେତେବେଳେ ଭଗବାନ ଚାଲିଯାଇଛନ୍ତି, ସକ୍ଷମ ମୈତ୍ରୀ ସୌହୃଦଂ ଚ ସାରଥ୍ୟାଭୁ ସଂସ୍ପରାୟଣ ରୂପମ ଅଗ୍ରଜମ ଇତ୍ୟାହ ରାଷ୍ଟ୍ର ଗର୍ଭଦୟା ଗିରା। ସକ୍ଷ ମୈତ୍ରୀ ଏବଂ ସୌହୃଦ, ଏ ତିନି ପ୍ରକାର ବନ୍ଧୁତାରେ ତିନି ପ୍ରକାର ସ୍ତର ରହିଛି। ସକ୍ଷ ସ୍ତର କେଉଁଟା ନା ପ୍ରେମଣା ପରସ୍ପର ଇତିହାସ ସକ୍ଷ, ପରସ୍ପରର ହିତ ସାଧନ କରିବା, ଇଏ ହେଉଛି ପ୍ରେମ ମାଧ୍ୟମରେ ପରସ୍ପର ହିତ ସାଧନ କରିବା ହେଉଛି ସକ୍ଷ ବା ସଖା, ସଖା ହେଉଛି କାର୍ଯ୍ୟ କରିବେ। ମୈତ୍ରୀ କହିଲେ ମୈତ୍ରୀ ଦାସ ମିଶ୍ରଣ ସକ୍ଷମ, ମୈତ୍ରୀ କହିଲେ ଦାସ ହିସାବରେ ବନ୍ଧୁତା ବା ସଖା, ଇଏ ହେଉଛି ମୈତ୍ରୀ। ଏବଂ ସ୍ମୃତ କହିଲେ ବାତ୍ସଲ ମିଶ୍ର ସକ୍ଷମ, ବାତ୍ସଲ ମିଶ୍ର ଦାସ ମିଶ୍ର ନୁହଁ, ବାତ୍ସଲ ମିଶ୍ର, ସେ ହେଉଛି ପିତା ହିସାବରେ ବାତ୍ସଲ ଭାବ ରହିଛି ଭଗବାନଙ୍କର। ତେଣୁ ସେଇ ହିସାବରେ ସେ ଆମର ସଖା ହିସାବରେ ରହିଛନ୍ତି। ଏ କଥାକୁ ଅର୍ଜୁନ ସ୍ମରଣ କରୁଛନ୍ତି, ଭଗବାନ ଚାଲିଗଲା ପରେ ସେତେବେଳେ ଆସୁଛନ୍ତି ଦ୍ୱାରକାରୁ ଯୁଧିଷ୍ଠିର ମହାରାଜ ଉଦ୍ଭିନ ହେଇଯାଉଛନ୍ତି। ଅର୍ଜୁନ କ'ଣ ପାଇଁ ତୁମେ ଏଭଳି ଦେଖାହଉଛ, କାହିଁକି ଏଭଳି ମାନେ କ'ଣ କହୁଛ, ତୁମେ ଉଦାସୀନ ଦେଖାହଉଛ, ତୁମ ତେଜ କାହିଁ ନଷ୍ଟ ହେଇଯାଇଛି, କ'ଣ ତୁମେ କିଛି ପାପ କାର୍ଯ୍ୟ କର କି, ଏଇଭଳି ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିବା ପରେ ଅର୍ଜୁନଙ୍କ ପାଖରୁ କଥା ବାହାରୁନି। କାହିଁକି ନା ଭଗବାନଙ୍କ ଲୀଳାକୁ ଚିନ୍ତା କରୁଛନ୍ତି, ଭଗବାନଙ୍କ ସହିତ ତାଙ୍କର ଯେଉଁ ଲୀଳା ଯେଉଁ ହେଇଥିଲା ସେଟା ଚିନ୍ତା କରୁଛନ୍ତି। ତେଣୁ ସେ କହୁଛନ୍ତି ସକ୍ଷମ ମୈତ୍ରୀ ସୌଦମ୍ ଚ, ଭଗବାନ କେମିତି ତାଙ୍କ ସହିତ ସଖ୍ୟ ହିସାବରେ, ମିତ୍ର ହିସାବରେ, ସୁହୃଦ ହିସାବରେ, ସାରଥ୍ୟାଦି ସଂସ୍ମରଣ, ତାଙ୍କର ସାରଥୀ ହିସାବରେ ଭଗବାନ ରହିଥିଲେ ଭଗବଦ୍ଗୀତାରେ, ସାରଥୀ ହିସାବରେ ଭଗବାନ ଜ୍ଞାନ ପ୍ରଦାନ କରିଥିଲେ ଅର୍ଜୁନଙ୍କୁ। ତେଣୁ ଏସବୁ ସ୍ମରଣ କରି ସଂସ୍ମରଣ ନୃପମ ଅଗ୍ରଜ ମିଥ୍ୟା ହ ଅଗ୍ରଜ, ଯିଏକି ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି ଯେ କ'ଣ ବାସ୍ତ ଗର୍ଭଦେୟା ଗିରା ଠିକ ଭାବରେ କଥା କହିପାରୁନାହାନ୍ତି ଗର୍ଭଦ ହିସାବରେ ବାସ୍ତ କଣ୍ଠ ରୁଦ୍ଧ ହେଇଯାଉ ତାଙ୍କର କଥା କହିପାରୁନାହାନ୍ତି ବହୁତ କଷ୍ଟରେ କଥା କହୁଛନ୍ତି ତେଣୁ ଏଇଭଳି ଭାବରେ ଆମେ ଯଦି ଜାଣିବା ଏଇ ତିନୋଟି ଜିନିଷ ଯେ ପ୍ରକୃତରେ ଭଗବାନ ଅଛନ୍ତି ଉପଭୋଗକାରୀ ବକ୍ତାରମ ଜଗତା ସର୍ବଲୋକ ମହେଶ୍ୱର ସବୁଥିରେ ସେ ହେଉଛନ୍ତି ଅଧୀଶ୍ୱର ଏବଂ ସୁହୃଦଂ ସର୍ବଭୂତାନା ସମସ୍ତ ଜୀବଙ୍କର ଖାଲି ମନୁଷ୍ୟମାନଙ୍କର ନୁହଁ ହିନ୍ଦୁମାନଙ୍କ କଥା କ'ଣ କହିବା ପଶୁ ପକ୍ଷୀ କୀଟପତଙ୍ଗ ସମସ୍ତ ଜୀବମାନଙ୍କର ସେ ହେଉଛନ୍ତି ସୁହୃଦ ବାତ୍ସଲ ଭାବ ରହିଛି ବାତ୍ସଲ ଭାବରେ ଇନ୍ଦ୍ର ବା ସଖା ଯେଉଁଠି ସୁହୃଦ ଚନ୍ଦ୍ର ଅର୍ଥ ତେଣୁ ସୁହୃଦଂ ସର୍ବଭୂତାନ ଏତିକି ଯଦି ଆମେ ଜାଣିଥିବା ଏତିକି ଯଦି ଆମେ ଜାଣିଯିବା ତାହେଲେ ଶାନ୍ତି ମିଳୁଛନ୍ତି ଶାନ୍ତିର ଫର୍ମୁଲା ଭଗବାନ ଦେଇଦେଇଛି ପ୍ରଧାନ କରୁଛନ୍ତି କିନ୍ତୁ ଏଇଟାକୁ ଯେଉଁମାନେ ଜାଣୁନାହାନ୍ତି ସେମାନେ ବହୁତ ଚେଷ୍ଟା କରୁଛନ୍ତି ଶାନ୍ତି ପ୍ରାପ୍ତ ହେବା ପାଇଁ କିନ୍ତୁ ଏ ଭୁଲ ସବୁ ରହୁଛି ଏ ତିନୋଟି ଜିନିଷକୁ ସେମାନେ ବୁଝିପାରୁନାହାନ୍ତି ସେଥିପାଇଁ ସେମାନେ ଅଶାନ୍ତ ରହୁଛନ୍ତି ଅଶାନ୍ତ ସେ କୁଦ ସୁଖମ କରି କୁହାଯାଇଛି ମୁକ୍ତି ମୁକ୍ତି ସିଦ୍ଧିକାମୀ ସକାଳେ ଅଶାନ୍ତ ଯେଉଁମାନେ ବେଦ ମାର୍ଗକୁ ଜାଣିନାହାନ୍ତି ତାଙ୍କ କଥା ଛାଡ଼ନ୍ତୁ ସେମାନେ କେଉଁଠୁ ଶାନ୍ତି ପ୍ରାପ୍ତ ହୋଇପାରିବେ ଯେଉଁମାନେ ବେଦ ମାର୍ଗ ଜାଣିଛନ୍ତି ମଧ୍ୟ ସେମାନେ ବି ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି ବେଦ ମାର୍ଗକୁ ଯେଉଁମାନେ ବେଦର କର୍ମକାଣ୍ଡ ଧାରାରେ ଭଗବାନଙ୍କର ଆରାଧନା କରୁଛନ୍ତି ସେମାନଙ୍କୁ ଭୁକ୍ତି ବୋଲି କୁହାଯାଏ କେମିତି ଉନ୍ନତ ଲୋକକୁ ଯିବେ ଏ ବେଦ ମାର୍ଗ ଅନୁସାରେ ସେମାନେ କାର୍ଯ୍ୟ କରୁଛନ୍ତି ଏବଂ ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ବେଦରେ ଏ ଜ୍ଞାନ ମାର୍ଗକୁ ସେ ବର୍ଣ୍ଣନା କରାଯାଇଛି ସେମାନେ ମଧ୍ୟ ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି ଏବଂ ଅଷ୍ଟାଙ୍ଗ ଯୋଗ ମଧ୍ୟ ବେଦରେ ବର୍ଣ୍ଣନା କରାଯାଇଛି ବେଦ ମାର୍ଗ ଅବଲମ୍ବନ କରିକି ମଧ୍ୟ ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି ଏବଂ ଯେଉଁମାନେ ବେଦ ଧର୍ମ ଉଲ୍ଲଂଘନ କରୁଛନ୍ତି ସେମାନେ କ'ଣ ଶାନ୍ତି ପ୍ରାପ୍ତ ହୋଇପାରିବେ ବେଦ ନିର୍ଦ୍ଧାରିତ କରାଯାଇଛି ମୁକ୍ତି ମୁକ୍ତି ସିଦ୍ଧିକାମୀ ସକାଳେ ଅଶାନ୍ତ କାହିଁକି ନା ତାଙ୍କର କାମନା ରହିଛି କାମନା ଥିଲେ କେମିତି ଶାନ୍ତି ପ୍ରାପ୍ତ ହୋଇପାରିବେ ଆଉ ଶାନ୍ତି ଯଦି ପ୍ରାପ୍ତ ନ ହେଇପାରିବେ ସୁଖ କେମିତି ପ୍ରାପ୍ତ ହେବେ ଅଶାନ୍ତ ସେ କୃତ ସୁଖ କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ କୃଷ୍ଣ ଭକ୍ତର କୌଣସି କାମନା ନାହିଁ ଦେହ ଶାନ୍ତ ସେଥିପାଇଁ ସେମାନେ ଶାନ୍ତ ସେମାନେ ଶାନ୍ତି ପ୍ରାପ୍ତ ହେଉଛନ୍ତି ମାନେ କୌଣସି ପ୍ରକାର ଶାନ୍ତି ଜଣେ ପ୍ରାପ୍ତ ହେଇପାରିବ ନାହିଁ ତେଣୁ ଇନ୍ଦ୍ର ବର୍ତ୍ତମାନ ପ୍ରକୃତରେ ଶାନ୍ତି ପ୍ରାପ୍ତ ହେଉଛନ୍ତି ସେ ଯେଉଁ ଅଶାନ୍ତ ହେଇଥିଲେ ଭୟ କରିଯାଉଥିଲେ ମୋର ଚାଲିଯିବ କୋଷ ଚାଲିଯିବ ଅଶାନ୍ତ ଅବସ୍ଥାରେ ଥିଲେ ବର୍ତ୍ତମାନ ଭଗବାନଙ୍କୁ ପ୍ରାର୍ଥନା କରି ସେ ଶାନ୍ତିକୁ ପ୍ରାପ୍ତ ହେଉଛନ୍ତି ଭଗବାନଙ୍କ କୃପାରୁ ସେ କହୁଛନ୍ତି ପିତା ଗୁରୁତ୍ତମ ଜଗତାମ ଅଧୀଶ ନିଜକୁ ଅଧୀଶରେ ଭାବି ଯାଉଥିଲେ ସେଥିପାଇଁ ସେ ଅଶାନ୍ତରେ ଥିଲେ ଆଜି ତ ଜାଣିଲେ ପ୍ରକୃତରେ ଅଧୀଶ ହେଉଛନ୍ତି ସିଏ ମୁଁ ପ୍ରକୃତରେ ତାଙ୍କର କୃପାରୁ ତାଙ୍କର ବଳରେ ମୁଁ ଏଇ ଈଶତା ପ୍ରାପ୍ତ ହେଇଛି ତା ନିୟନ୍ତ୍ରଣ କରିପାରୁଛି ତାଙ୍କର କୃପାରୁ ସେ ଯଦି ନେଇଯିବେ ତାହେଲେ ମୁଁ ଈଶା ହେଇପାରିବି ନାହିଁ ଯେତେବେଳେ ଜଣେ ଜାଣିବ ଏଇଟା ପ୍ରକୃତରେ ଭଗବାନ ଅଛନ୍ତି ଜଗଦୀଶ ସେ ହେଉଛନ୍ତି ପ୍ରକୃତ ସମସ୍ତଙ୍କର ମାଲିକ ତାହେଲେ ଜଣେ ଶାନ୍ତି ପ୍ରାପ୍ତ ହେବ ତେଣୁ ଇନ୍ଦ୍ର ମଧ୍ୟ ସେଭଳି ଭାବରେ ଶାନ୍ତି ପ୍ରାପ୍ତ ହେଉଛନ୍ତି ଭଗବାନଙ୍କୁ ସ୍ତୁତି କରିକି ଆନନ୍ଦ ପ୍ରାପ୍ତ ହେଉଛନ୍ତି ଅଶାନ୍ତ ସେ କୃତ ସୁଖ ଜଣେ ଅଶାନ୍ତ ରହିଲେ କେମିତି ସୁଖ ପ୍ରାପ୍ତ ହେବ ଆନନ୍ଦ ପ୍ରାପ୍ତ ହୋଇପାରିବ ଜଣେ ଶାନ୍ତି ପ୍ରାପ୍ତ ହେଲେ ହିଁ ନାସ୍ତି ବୁଦ୍ଧିର ଯୁକ୍ତସ୍ୟ ମହତା ଯୁକ୍ତସ୍ୟ ଭାବନା ନତା ଭାବନା କ୍ରାନ୍ତି ଅଶାନ୍ତ ସେ ସୁଖ ସୁଖ ଜଗତ ଦ୍ୱିତୀୟ ଭଗବାନ କହିଲେ ଆମେ ଯଦି ବୁଦ୍ଧି ଭଗବାନ ସଂଯୁକ୍ତ ନୁହଁ ନାସ୍ତି ବୁଦ୍ଧି ଅଯୁକ୍ତସ୍ୟ ନତା ଯୁକ୍ତସ୍ୟ ଭାବନା ଭଗବାନ ସହିତ ଆମର ଭାବନା ଯୁକ୍ତ ହେଇନାହିଁ ନତା ଭାବ ହେଲେ ତ ଶାନ୍ତି ତାହେଲେ ସେଠିକୁ ଶାନ୍ତି ଆସିବ ଆଉ ଯଦି ଶାନ୍ତି ନାହିଁ ସୁଖ କେଉଁଠି ଆସିବ ଶାନ୍ତି ମଧ୍ୟରେ ସୁଖ କେଉଁଠି ଆସିବ ତେଣୁ ଇନ୍ଦ୍ର ସ୍ତୁତି କରୁଛନ୍ତି ଭଗବାନଙ୍କୁ ସେ ବର୍ତ୍ତମାନ ସୁଖ ପ୍ରାପ୍ତ ହେଉଛନ୍ତି ଶାନ୍ତି ପ୍ରାପ୍ତ ହେଉଛନ୍ତି କାରଣ ସେ ଜାଣିଲେ ପ୍ରକୃତରେ ଆପଣ ହିଁ ପ୍ରକୃତରେ ଜଗଦୀଶ ଭଗବାନ କହିଲେ ନା ଜ୍ଞାନତାମାନ ଶାନ୍ତି କରୁଛନ୍ତି ଜଣେ ଯେତେବେଳେ ଜାଣିଯିବା ଠିକ ତାହେଲେ ଶାନ୍ତି ପ୍ରାପ୍ତ ହେଇଯିବ ତେଣୁ ବର୍ତ୍ତମାନ ଇନ୍ଦ୍ରଙ୍କୁ ଜାଣିପାରିଲେ ତାଙ୍କ ସ୍ମୃତି ନଷ୍ଟ ହେଇଯାଇଥିଲା କ୍ରୋଧରୁ ସ୍ମୃତି ନଷ୍ଟ ହେଇଯାଏ ପୁଣି ଯେତେବେଳେ ସ୍ମୃତି ଫେରି ଆସେ ସେତେବେଳେ ସେ ଜ୍ଞାନ ପ୍ରାପ୍ତ ହେବେ ତେଣୁ ଇନ୍ଦ୍ର ବର୍ତ୍ତମାନ ଜାଣୁଛନ୍ତି ପ୍ରଭୁ ପ୍ରଭୁ ଆପଣ ହେଉଛନ୍ତି ଜଗଦୀଶ ଏବଂ ଦୂରଦେୟା କାଳ ଓ ପାପ ଦଣ୍ଡ ପ୍ରଭୁ ଆପଣ ଯେଉଁ ଦଣ୍ଡ ପ୍ରଦାନ କରିଛନ୍ତି ଉଚିତ କରିଛନ୍ତି ଚାଣକ୍ୟ ତାଙ୍କର ନୀତିରେ କହିଛନ୍ତି ଦଣ୍ଡ ବିଷୟରେ ଆମର ଓଡ଼ିଆରେ ଏଇଟା ଯେଉଁ ବର୍ଣ୍ଣନା କରାଯାଇଛି, ଇଂରାଜୀରେ ଗୋଟେ ପ୍ରୋଭର୍ବ ରହିଛି, ସ୍ପେୟାର୍ ଦି ରଡ୍ ସ୍ପଏଲ୍ ଦି ଚାଇଲ୍ଡ। ଓଡ଼ିଆରେ କହିଲେ ଏତେ ତା'ର ମିନିଂଟା ଆସୁନି, କିନ୍ତୁ ଇଂଲିଶରେ ପ୍ରୋଭର୍ବ ରହିଛି, ସ୍ପେୟାର୍ ଦି ରଡ୍ ସ୍ପଏଲ୍ ଦି ଚାଇଲ୍ଡ। ଆମେ ଯଦି ପିଲାକୁ ଖାଲି ପ୍ରଶଂସା କରିବା ବା ତାକୁ ଖାଲି ଲାଳନ ପାଳନ କରିବା, ତାଡ଼ନା ନ କରିବା, ତାହେଲେ ସେ ପିଲାଟି ନଷ୍ଟ ହୋଇଯିବ। ଇଂରାଜୀରେ ପ୍ରବୃତ୍ତି ରହିଛି। ଆମ ଚାଣକ୍ୟ ମଧ୍ୟ ସେ କଥା କହିଛନ୍ତି, ଚାଣକ୍ୟ ନୀତିରେ କହିଛନ୍ତି, ଲାଳନେ ବହବ ଋଣା, ଲାଳନେ ବହବ ଦୋଷା। ଲାଳନ ଆଉ ତାଡ଼ନ ଦୁଇଟି ଜିନିଷ ରହିଛି। ଆମେ ପ୍ରଥମେ ସେ କଥା କହିଲେ, ସାମ ଦାନ ଦଣ୍ଡ ଭେଦ ରହିଛି, ତା ଦେହରେ ଦୁଇଟି ଜିନିଷ କୁହାଯାଉଛି। ସାମ କହିଲେ ଲାଳନ କରିବା, ପ୍ରଶଂସା କରିବା, ଏବଂ ତାଡ଼ନ କହିଲେ ଦଣ୍ଡ ପ୍ରଦାନ କରିବା। ଚାଣକ୍ୟ ତାଙ୍କ ନୀତିରେ କହିଲେ, ଲାଳନେ ବହବ ଦୋଷା, ଜଣେ ଲାଳନ କରୁଛି ତା ଦେହରେ ଯଦିଓ ପିଲା ଆନନ୍ଦ ହେଉଛି, ମା ପିତା ମାନେ ଆନନ୍ଦ ହେଉଛନ୍ତି, କିନ୍ତୁ ତା ଦେହରେ ମଧ୍ୟ ବହୁତ ଦୋଷ ରହିଛି, ଗୁଣ ରହିଛି ଦୋଷ ରହିଛି, କିନ୍ତୁ ଦୋଷ ଅଧିକ ରହିଛି। ଲାଳନେ ବହବ ଦୋଷା, ତାଡ଼ନେ ବହବ ଗୁଣା, ତାଡ଼ନରେ ବା ଦଣ୍ଡ ପ୍ରଦାନରେ ମଧ୍ୟ ଦୋଷ ରହିଛି, ସେ ଚାହୁଁଛନ୍ତି ଦଣ୍ଡ ପ୍ରଦାନ ପ୍ରାପ୍ତ ହେବା ପାଇଁ, କିନ୍ତୁ ତା ଦେହରେ ମଧ୍ୟ ବହୁତ ଗୁଣ ରହିଛି, ତାଡ଼ନେ ବହବ ଗୁଣା। କିନ୍ତୁ ଇଏ କହୁଛନ୍ତି, ଆମର ଚାଣକ୍ୟ କହୁଛନ୍ତି, କିନ୍ତୁ ତସ୍ମାତ୍ ପୁତ୍ରଙ୍କ ଶିଷ୍ୟାଙ୍କ, ପୁତ୍ର ଏବଂ ଶିଷ୍ୟମାନଙ୍କ ସହ ଭାବରେ ତାଡ଼ ନକୁ ଲାଳେ, ତାଙ୍କୁ ତାଡ଼ନା କରିବାର ଅଛି, ଲାଳନା କରିବା ନାହିଁ। ଚାଣକ୍ୟ ତାଙ୍କ ଭିତରେ କହୁଛନ୍ତି, ଇନ୍ଦ୍ର ପ୍ରକୃତରେ ବୁଝିପାରୁଛନ୍ତି, ପ୍ରଭୁ ଆପଣ ଯେଉଁ ଦଣ୍ଡ ପ୍ରଦାନ କରିଛନ୍ତି ତା ଦ୍ୱାରା ମୋର ଯେଉଁ ମଦ ଥିଲା ମଦ ମୋର ନଷ୍ଟ ହୋଇଗଲା, ଭଗବାନ ଦାସକୁ କହିବି ସେ କଥା ଇନ୍ଦ୍ର। ତେଣୁ ସେ କହୁଛନ୍ତି, ପ୍ରଭୁ ଆପଣ ଦୂରତୟା କାଳ ଉପାସ ଦଣ୍ଡ, ଆପଣ ଜଣେ ଆଚାର୍ଯ୍ୟ କହୁଛନ୍ତି, ଭଗବାନ ଯେଉଁ ପିତା କହୁଛନ୍ତି ବ୍ରହ୍ମା ରୂପରେ ସେ ସମସ୍ତଙ୍କୁ ଜନକ ସମସ୍ତଙ୍କୁ ସୃଷ୍ଟି କରୁଛନ୍ତି, ବ୍ରହ୍ମା ସୃଷ୍ଟିକର୍ତ୍ତା। ଗୁରୁ କହିଲେ ମନୁ ରୂପରେ ସେ ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି, ଏବଂ ଦଣ୍ଡ କହିଲେ ଯମରାଜ ରୂପରେ ସେ ସମସ୍ତଙ୍କୁ ଦଣ୍ଡ ପ୍ରଦାନ କରୁଛନ୍ତି। ତେଣୁ ଦୂରତୟା କାଳ, ଏ କାଳକୁ କେହି ଜୟ କରିପାରିବ ନାହିଁ, ଅତିକ୍ରମ କରିପାରିବ ନାହିଁ। କାଳ ଭଗବିତା ଏକାଦଶ ଅଧ୍ୟାୟରେ ସେ ବିଶ୍ୱରୂପ ଦର୍ଶନ ଦେଖାଉଛନ୍ତି, ଭଗବାନ ବିଶ୍ୱରୂପକୁ ଦେଖାଉଛନ୍ତି ଅର୍ଜୁନକୁ, ଅର୍ଜୁନ ସତ ଭୟ କରିଯାଇଛନ୍ତି। ତେଣୁ ଭୟରେ ଯଦିଓ ସେ ତାଙ୍କର ସଖା, କିନ୍ତୁ ଆଜି ସେ ଜାଣୁ କହୁଛନ୍ତି, ପ୍ରଭୁ ଆପଣ କିଏ, ଭଗବିତା ଏକାଦଶ ଅଧ୍ୟାୟରେ ସେଟା କହୁଛନ୍ତି, ପ୍ରଭୁ ଆପଣ କିଏ, ମୁଁ ଭୟ କରିଯାଉଛି। ଏକାଦଶ ଅଧ୍ୟାୟରେ ପ୍ରଭୁ ଆପଣ, ଯଦିଓ ସେ ଜାଣୁଛନ୍ତି ଇଏ ହେଉଛନ୍ତି ସେଇ ଭଗବାନ କୃଷ୍ଣ, କିନ୍ତୁ ସେ କହୁଛନ୍ତି, ପ୍ରଭୁ ଆଖ୍ୟା ହିଁ ଏକ ଭଗବାନ ଉଗ୍ର ରୂପ, ପ୍ରଭୁ ଏଇ ଯେଉଁ ଉଗ୍ର ରୂପ ଆପଣ କିଏ, ତାଙ୍କର ସଖା ସେ ଜାଣିପାରୁନାହାନ୍ତି। ଆଖି ପ୍ରଭୁ ଆପଣ କୁହନ୍ତୁ, ଆଖ୍ୟା ହିଁ ଏକ ଭଗବାନ ଉଗ୍ର ରୂପ, ନମସ୍କୃତ ଏବର ପ୍ରସିଦ୍ଧ, ପ୍ରଭୁ ମୁଁ ଆପଣ ନମସ୍କାର କରୁଛି, ମୋତେ ମୋତେ ପ୍ରସନ୍ନ ହୁଅନ୍ତୁ, ମୋତେ କୃପା କରନ୍ତୁ। ବିଜ୍ଞାପନ ଇଚ୍ଛାମି ଭଗବନ୍ତ ମାଧ୍ୟମ, ମୁଁ ଜାଣିବା ପାଉଛି ପ୍ରଭୁ, ପ୍ରଥମ ମୁଁ ଜାଣିପାରୁଥିଲୁ ଆପଣ କିଏ, ବିଜ୍ଞାପନ ଇଚ୍ଛା ଭଗବନ୍ତ ମାଧ୍ୟମ ନହିଁ ପ୍ରଧାନମନ୍ତ୍ରୀ ସବୁ ପ୍ରଭୃତି, ପ୍ରଭୁ ମୁଁ ଜାଣିପାରୁନି ପ୍ରକୃତ ଆପଣଙ୍କର କ'ଣ ପ୍ରଭୃତି ବା ଇଚ୍ଛା କ'ଣ ରହିଛି। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ କହିଲେ, କାଳସ୍ମୀ ଲୋକକ୍ଷୟ ପ୍ରବୁଦ୍ଧ, ଲୋକାନ୍ ସମାପ୍ତ ପ୍ରବୃତ୍ତ ରୀତେ ଭବିଷ୍ୟତ ସାବେ ଏ ଅବସ୍ଥିତ ପ୍ରତିନିଧି ବୃଦ୍ଧା। ମୁଁ ହେଉଛି କାଳ, କାଳ ରୂପରେ କାହାର ସମୟ ନଷ୍ଟ କରନ୍ତି, କାଳ ସମୟ ଯେଉଁ କାଳ ବା ସମୟ କାହାର ସମୟ ନଷ୍ଟ କରାଯାଏ, ଯେଉଁମାନେ ଭଗବାନଙ୍କ ମାଧ୍ୟମରେ ଆଶ୍ରୟ ନେଇନାହାନ୍ତି ସେମାନଙ୍କର ଆୟୁଷ ହରଣ ହୋଇଯାଏ, ଭଗବାନ କାଳ ରୂପରେ ତାଙ୍କର ଆୟୁଷ ହରଣ କରିନାହାନ୍ତି। କିନ୍ତୁ ଯେଉଁମାନେ ଭଗବାନ ମାଧ୍ୟମରେ ଶରଣରେ ଯାଇଛନ୍ତି ତାଙ୍କର କାଳ କିଛି କରିପାରେ ନାହିଁ, ଭାଗବତ ତୃତୀୟ ସ୍କନ୍ଧରେ କପିଳଦେବ ଏକଥା କହୁଛନ୍ତି, ଆମ ମା ଦେବତୀ କହୁଛନ୍ତି। ଆୟୁ ଭାରତୀ ବାଇ କଂସା, ଏଇଟା ସ୍ୱର୍ଣ୍ଣକାଦିତ କହୁଛନ୍ତି ଦ୍ୱିତୀୟ ସ୍କନ୍ଧରେ, କିନ୍ତୁ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି, କାଳ ରୂପରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି। କିନ୍ତୁ ଆୟୁ ଭାରତୀ ବାଇ କଂସା ଉଦନଷ୍ଟ ଜନ୍ମ ସବୁ तस्यर्थे तत्क्षणमित उत्तम श्लोकवार्तया जो मैने तस्तरीते समग्र काल समग्र आयुष हरण कर लो किंतु से आयुष काल हरण कर वो मन कर जो मैंने भागवत श्रवण कर भागवत में आरंभ है कथा स्वामी ऋषि कह भागवत में जो कहा जाऊला सुख गोस्वामी जो नंदीचारण भागवत कहते किसी जमराज आशीष बसते समित्र कर्माणी भी कहु से जमराज ऐसे बसते जो मैंने भागवत श्रवण कले मृत्यु हम ना तेणु ये कह आयु भारती भाई पुषा समस्त आयुष हरण हो निश्चित भाव समस्त आयुष हरण हो सूर्य उदय एक अस्त समस्त आयुष हरण हो किंतु तस्ते क्षण नहींतर आयुष हरण हो पारना कहीं उत्तम श्लोक वार्ताया से भगवान कथा श्रवण कर हरे कृष्णा 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 हरे 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 राम राम जीवन थे प्रतिदिन ना जीवन थे जब भगवान कथा श्रवण कर आयुष हरण हो पार आगे टीका रखा तेणु कपिलदेव माँ कौन कि काल कहार समय तुम नष्ट सबकि हरण कर कहार ना न परिचित मथा शांत रूपे नक्षति नो मे निमिषो लेडी जैसा महम प्रिय आत्मा सुतस्त सखा गुरु श्रोत दैव मिष्ट सखा गुरु श्रोत ये तीन जिनस रही कपिलदेव जहाँ कहते इंद्र मत से कथा कहते सखा गुरु श्रोत जो मैंने भगवान को सखा हिसाब से ग्रहण कर गुरु हिसाब से ग्रहण कर सुत हिसाब से ग्रहण कर काल समय नष्ट करते चीज जगत काल ना चीज जगत सब वर्तमान काल रही वर्तमान अतीत भविष्य सब ना निमिष मात्र नहीं लास्ट उपाय नई गोटे निमिष मात्र से नष्ट हुए ना कि अतीत वर्तमान सब ना नित्य वर्तमान युक आम बुझीपर ना वर्तमान सब गोटे कथा कहला मतलब चली जाऊँ अतीत हो जाऊँ वर्तमान के नित्य वर्तमान जी जगत कथा काल प्रभाव ना तेणु जो मैंने भगवान को शरण जाऊना दूरतय से काल को अतिक्रम करें ना दूरतय काल पाप दंड काल एवं अन्य विभिन्न उपाय भगवान तक प्रदान करती दूरतय काल उपात दंड पिता तेच्छा तन्वी समी हसे कि दंड प्रदान करती ये आम अपकार करती ना आम हितपाई करती हितपाई करती दंड प्रदान करती दंड द्वारा भगवान आम मंगल विधान करती जो मंगल समस्त मंगल से मंगल भगवान विष्णु मंगल पर्वतध्वज मंगल पंडरीकाख्य मंगल पुरुषोत्तम जो असुरमान को हत्या करती मंगल विधान करती तारी गतिदायक कहुए भगवान मनुष्य सब रही हौ बकी जनकाल बकी को हत्या कले कि माँ का गति प्रदान करीत प्रदान हित कर तेणु हिताय चेच्छा हिताय चौधर मत बहुत प्रकार अर्थ रही चौशत प्रतिश्रोगे प्रति अक्षर नाना अर्थ कहे तेणु आप जो पाठ कर सन्धि विच्छेद कर सन्धि विच्छेद कर तार नष्ट जो छंद भी नष्ट विभिन्न छंद रही विभिन्न छात्री छंद रही गायत्री भागवत विभिन्न प्रकार छंद रही मुख्य छंद हो गायत्री तेनाली आम श्लोक पाठ करवा श्लोक को सन्धि विच्छेद करेमती रही चेच्छा च इच्छा कह भाव एका कथा कि चेच्छा कहले तार ना चेच्छा न कह मैं तार जो छंद रही छंद भी नष्ट तेणु कहते हिताय चेच्छा तुम्हें समी हसे भगवान जो शरीर धारण करती सचिदान शरीर धारण करती समय से सम्यक किया से जो भी भाव जो समय रे काल काम काल पत्र अंतर भगवान शरीर धारण करते केत बड़े भगवान नृसिंह देव उपधारण कर सकती तम धारण कर सकती ये भी भाव रे ना ब्रह्मा कर समस्त सत्व को रक्षा कर सकती विभिन्न भगवान और सत्व को रक्षा कर सकती भगवान से भी भाव उपधारण कर सकती नृसिंह देव उपधारण कर सकती भगवान इच्छा केत मनुष्य समाज आसती भगवान आज ये कृष्ण रूप से आसी मनुष्य समाज आसी विभिन्न प्रकार लीला करते पशु समाज आसा रूप से आसती भगवान पृथ्वी को उत्तोलन करहा रूप धारण कले पशु मान तृतीय स्कंध में सृष्टि लीला विषय वर्णना कर पशु मैंने ज्ञान कमी प्राप्त होंगे आग्रहण मध्यम सुमित ज्ञान प्राप्त हूँ तेणु भगवान गोटे पशु शरीर धारण कले दिव्यक शरीर धारण कले भगवान निजे निज रूप से आस कौन उद्धार कर पार ना कि लीला आनंददायक हम ना भगवान बराबर को हाथ कर स्थिति देवता मत कौन नमो नमस्ते तेणु ये यज्ञ शरीर धारण कर भगवान बराहन रूप से बहुत आनंदित होते देवता मैंने इंद्र मत से स्तुति कर कारण हिरण्याक्ष भूगोल भाव में अत्याचार करते समस्त प्राय काटुले तेणु भगवान जब हिरण्याक्ष हत्या कले सब देवता मैंने से स्तुति कर तेणु प्रहलाद कौशल इच्छा तीर्ज ऋषि देव ऋषि समाज में भगवान आस परशुराम रूप से ऋषि समाज में आसते भगवान जदि से ब्राह्मण कूल आसु नरनाथ ऋषि रूप में आसन्न ऋषि रूप में आगवान विभिन्न ऋषि समाज में एवं देव देव समाज भगवान आस ब्राह्मण देव रूप से आस जल जल रूप से आसलक्ष जल दीप रही मीन रूप से आसते भगवान निरूप आज दुई थर आस भगवान मीन रूप से सत्यव्रत को रक्षा कर षष्ठ मन्वंतर अंतिम आई सत्यव्रत मुनि रक्षा कर सप्तम मन्वंतर विभूषण को पुत्र कर प्रथम स्वामी मन समय भगवान मीन रूप से आसते वेद को रक्षा कर दुई थर आस भगवान मीन रूप से आसती बरा रूप से भगवान दुई थर आ तेणु ये विभिन्न रूप धारण कर भगवान इच्छा गुरु तीर्थ कृषि देव तथा अवतार लोकमान विवाह है आर कारण हूँ लोक मान आनंद प्रदान करेंगे कृषि विभाग जो मैंने भगवान को भक्त आनंद प्रदान करेंगे जो मैंने भगवान को शरण जाऊना हत्या करेंगे हंसी एवं जगत प्रतिमा जगत प्रारंभ करेंगे भगवान लोकान विवाह वैसे हंसी जगत प्रतिमा धर्म महापुरुष ये प्रभु महापुरुष आप धर्म महापुरुष पास आप धर्म पालन करते धर्म स्थापन करते युगानुभूतिया प्रतिजुगे प्रतिजुगे युगानुभूतिया कह सब जुगे भगवान आसती सत्य युग आसती त्रेता युग आसती द्वापर युग आसती कलयुग मध्य आसती किंतु छन्न कलौत गौवत दुर्गोत तत्व कि प्रभु जदि आप कलयुग आसती किंतु आपण लीलावतार चलती ना छन्नावतार आसती भगवान को जाना कष्ट भगवान छद रूप से आस जानवे तेणु भगवान भक्त प्रहलाद महाराज भक्त जानवे भगवान को गर्ग मनिक भाई भक्त जानवे भगवान को तेणु भगवान गोटे नाम चतुर्युग जदि चतुर्युग कहने हम कहीं चतुर्थ चार जुगे भगवान आसती त्रिजुग कह कहीं कलजुगे से शब्द भेतर आसती ନିରାପତ୍ତା କରନ୍ତି ନାହିଁ, ଆଚାର କ୍ରାନ୍ତିକାର କରିଛନ୍ତି। ତେଣୁ ପିତା ତୁଚ୍ଛା ତନୁ ସମୀୟସେ ସମ୍ୟକ ଇଏସେ, ଯେଉଁ ଶରୀର ଦରକାର ସେଇ ଶରୀର ଧାରଣ କରନ୍ତି ଭଗବାନ। ହିରଣ୍ୟକଶିପୁ ଏତେ ବର୍ଷ ତପସ୍ୟା କଲେ, ଭାବିଲେ ଏଭଳି କୌଣସି ଶରୀର ନାହିଁ ଯେଉଁ ଶରୀରରେ ମୁଁ ମୃତ୍ୟୁବରଣ କରିପାରିବି, ପଶୁ ଦ୍ୱାରା ମୃତ୍ୟୁବରଣ କରିବି ନାହିଁ, ମନୁଷ୍ୟ ଦ୍ୱାରା ମୃତ୍ୟୁବରଣ କରିବି ନାହିଁ, ଜୀବନ୍ତ ପଦାର୍ଥ ଦ୍ୱାରା ମରିବି ନାହିଁ, ମୃତ ପଦାର୍ଥ ଦ୍ୱାରା ମରିବି ନାହିଁ, ଦିନରେ ମରିବି। ଏଇଭଳି ଭାବରେ ଯେତେ ଜ୍ଞାନ ତାଙ୍କର ଥିଲା ସେ କହିଲା ଏଭଳି କୌଣସି ଶରୀର ନାହିଁ, ଏଭଳି କୌଣସି ତନୁ ନାହିଁ ଯେଉଁ ତନୁ ଦ୍ୱାରା ମୁଁ ମୃତ୍ୟୁବରଣ କରିପାରିବି। କିନ୍ତୁ ଭଗବାନ ଏଭଳି ଗୋଟେ ତନୁ ଧାରଣ କଲେ, ନୃସିଂହ ଶରୀର ଧାରଣ କଲେ, ତନୁ ଧାରଣ କଲେ, ତାଙ୍କର ଯେଉଁ ସତ୍ୟଂ ବିଧାତ୍ମ ନିଜଭୃତ୍ୟ ଆସିଥିଲ ବ୍ରହ୍ମାଙ୍କର ସମସ୍ତ ଶତ୍ରୁକୁ ରକ୍ଷା କରି ଭଗବାନ ସେଭଳି ଗୋଟେ ତନୁ ଧାରଣ କଲେ। ତେଣୁ ଇନ୍ଦ୍ର କହୁଛି ହିତାୟ ତେଚ୍ଛା ତନୁ ବି ସମୀୟସେ ନାନଂ ବିଦୁନ୍ ଜଗତା ଜଗଦୀଶ ମାନିନ ମାନିନା ବହୁବଚନ କୁହାଯାଉଛି। ନିଜେ ଜଗଦୀଶ ମାନେ ବୋଲି ନିଜେ ଭାବୁଥିଲେ, କିନ୍ତୁ ଏଇଭଳି ଭାବରେ ଅନେକ ଅଛନ୍ତି ସମସ୍ତଙ୍କର ଯେଉଁ ମାନ, ଯେଉଁ ଗର୍ବ ରହିଛି, ମିଥ୍ୟା ଅହଙ୍କାର ରହିଛି, ଏଇଟାକୁ ଆପଣ ବିଭିନ୍ନ ତାକୁ ସଫା କରିଦିଅନ୍ତି, ତାର ଦୂର କରିଦିଅନ୍ତି। ବିଭିନ୍ନ କିନ୍ତୁ ଶବ୍ଦ ବ୍ୟବହାର କରାଗଲା, ବିଭିନ୍ନ ମହିଳାକୁ ଦୂର କରନ୍ତୁ ଭଗବାନ। କେହି ମହିଳା ଜିନିଷ ଯାହା ଚାହାନ୍ତି ନାହିଁ, ସମସ୍ତେ ଚାହାନ୍ତି ସଫା ଜିନିଷ ପାଇବା ପାଇଁ। ତେଣୁ ଏଇ ଯେଉଁ ମାନ ରହିଛି, ଅଭିମାନ ରହିଛି, ଗର୍ବ ରହିଛି, ଜନ୍ମୟୀ ସୂର୍ଯ୍ୟ ସୂର୍ଯ୍ୟ ଶ୍ରୀଭି ଏଧମାନ ମଦ ପୁମାନ, ଏ ମାନ ସବୁ ରହିଛି ସମସ୍ତଙ୍କର, ଏଇସବୁ ମହିଳା ଭଗବାନ ତାକୁ ସଫା କରନ୍ତି, ଭଗବାନ ସଫା କରି ଆମର ମଙ୍ଗଳ କରନ୍ତି, ବିଦାୟ ଆମ ମଙ୍ଗଳ ପାଇଁ ଏସବୁ କାର୍ଯ୍ୟ କରନ୍ତି। ଏଇଭଳି ଭାବରେ ଇନ୍ଦ୍ର ତାଙ୍କ ସ୍ତୁତିରେ ସ୍ତୁତି କରିବେ, ଆମର ସ୍ତୁତି ବିଶ୍ରାମ କଲା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପା ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବୃନ୍ଦ କି, ଦାୟୀ ଗୌତମ ଆନନ୍ଦେ,
ଜୟ ଶ୍ରୀ ଗୋପା ମହାରାଜ।